श्रीमद्भागवतम दसम स्कंध सड़चालीस अध्याय श्लोक 65 भ्रमरगीता तम निर्गत समासाध्य नानोपायन पाणय नंदादयो अनुरागेन प्रावचन श्रुलोचना
तम निर्गत समासाध्य
एठी वर्तमान तम निर्गतम समासाध्य वर्तमान उद्धव विदाय नवे निर्गतम आगतम आसिले 11 मास तलर घटना वर्तमान निर्गतम वर्तमान जीवे भगवद्गीता कह जगत न निवर्तन्ते तद्धाम परम मनः ये भौतिक जगत होती भाव में आसवा जावा चलत आ ब्रह्म भुवना लोका पुनरावर्तन अर्जुन भौतिक जगत यह ब्रह्मांड लोक आरंभ कर सब स्थान में जावा आसवा चलती आगत निर्गत किंतु भगवान धाम यह जो भी गले आई फेरती ना जगत न निवर्तनते धाम परम सी भगवान धाम श्रेष्ठ धाम जा ये मत भगवान धाम ये जो रही वर्तमान वृंदावन नंदगाम रे सब कथा चलती नंदगाम तेणु सेठी जो भगवान आसती धाम सहित आसती भगवान के धाम आ भगवान भर तफात ना महाप्रभु महाप्रभु कही आराध्य भगवान ब्रजेश तनय तद्धाम वृंदावनम आराध्य भगवान ब्रजेश तनय भगवान जो रही ब्रजेश तनय भगवान भगवान कृष्ण जो लीला चलता से समय अनेक प्रथम भगवान मथुरा रे आविर्भाव होते साधारण लोक मैंने जानते ये मथुरा रे आविर्भाव होते वसुदेव नहींक्री गोकुल छाड़क आसिले भगवान एक समय दुई स्थान आविर्भूत होते एक समय देवकिंकर पुत्र हिसाब से जशोदांकर पुत्र हिसाब से किंतु जशोदांकर दुईटी जाँ सतान होता गोटे पुत्र एवं गोटे कन्या वसुदेव जिते बणिकी आसिले कृष्ण को जिते नामकरण होनी शहे दिन में नामकरण है तेणु पुत्र पुत्र हिसाब से चिंता कर वसुदेव आणिकी आस वसुदेव को देखेदे से रूप भगवत रूप वसुदेव जिते नंदी नंद कौन कंसर बंदीशाल भगवान आविर्भाव हेले भाद्रमास कृष्णपक्ष अष्टमी तिथि रात्रि अधरे से भगवान विष्णु रूप से आविर्भाव होते शंखचक्र कदा पद्म धरी आविर्भाव होते सब दशम स्कंद तृतीय अध्याय वर्णना कर वसुदेव एवं देवकी दुई जन जाक भगवान स्तुति करते तापर भगवान कहले तुम्हें जदि भय करुच तेल मत नहीं गोकूल छाड़ी आस नंद पुत्र नंद कन्या आणिक आस भाव कहला तेणु से आसल भगवान व्यवस्था यह सिक्यूरीटी गार्ड सब रही सब निद्रा हो घुंगुड़ी मारे पशिले समस्त निद्रा होगला कंसर निद ना केत कह भागवत कह कंस को ठकियापी भगवान आगुआ पड़े आसे कंस हिसाब कर दस मास दस दिन जो रही भगवान साधारण गर्भ से पाने रुहती एति समय कि भगवान आठ मस आविर्भाव हो गले जहाँ भी हम सबुद से दिन गणुला केत कृष्ण आसव अष्टम गर्भ आस हत्या करी सब प्रकार व्यवस्था करता तथापि बंदीशाला कबाट पड़ी चाबी पड़ी सब पड़ी कि तथापि भगवान जो से हाथ में ग्रहण कले हाथ में मत बढ़ी बंधन अच्छी वसुदेव किंतु जिते बड़े देवकी पाखु पुत्र को ग्रहण कले वसुदेव से समय सब बंधन खुलीगला जो रही जिते जो रही आमर गेट सब ताला पड़ा सब खुलीगला एवं जिते सिक्यूरीटी गार्ड सब थे सब निद्राभूत होगले कुत्ता पर्यटन कुकुर पर्यटन कि रही सब ଘୁମୁରି ମାରିଲେ ସମସ୍ତେ, ଏଭଳି ବ୍ୟବସ୍ଥା କରିଥିଲେ ଭଗବାନ। କିଭଳି କଲିଗଲା? ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯଥା ରବି ସୂର୍ଯ୍ୟ ଉଦୟ ହେଲେ ଯେଭଳି ଭାବରେ ଅନ୍ଧକାର ଦୂର ହୋଇଯାଏ ସେଭଳି ଭାବରେ ସବୁ ଫଲିଗଲା। ଏବଂ ସେଠି ମଧ୍ୟ ଗୋକୁଳରେ ମଧ୍ୟ ସମସ୍ତେ ଶୟନ ହୋଇକି ରହିଛନ୍ତି, ଯଶୋଦା ମା ସନ୍ତାନ ଜନ୍ମ କରିଛନ୍ତି ସେ ଜାଣିନାହାନ୍ତି, ସିଏ ମଧ୍ୟ ମୂର୍ଚ୍ଛା ହୋଇଯାଇଛନ୍ତି, ସମସ୍ତେ ନିଦ୍ରା। ତେଣୁ ସେଠି ଯାଇ ଯେତେବେଳେ ପହଞ୍ଚିଲେ ଗୋକୁଳରେ, ସେତେବେଳେ ସେ ଦେଖିଲେ କନ୍ୟାକୁ, ଦେଖିଲେ ସେ କନ୍ୟାକୁ ଆଣିଲେ, ନିଜ ପୁତ୍ରକୁ ରଖିକି ସେଇଠି କନ୍ୟାକୁ ଆଣିଲେ। ସେଠି ମଧ୍ୟ ତାଙ୍କର ପୁତ୍ର ବି ଥିଲେ, ଭଗବାନଙ୍କ ବ୍ୟବସ୍ଥାରେ ସବୁ ହେଉଛି। ତେଣୁ ଏଇ ଦୁଇ ପୁତ୍ର ମିଶିକରି ଏକ ହେଇକରି ତାଙ୍କ ଲୀଳା ଚାଲିଲା 11 ବର୍ଷ କାଳ। ତେଣୁ ବର୍ତ୍ତମାନ ଯେତେବେଳେ ମଥୁରାକୁ ନେଇଗଲେ ଅକ୍ରୂର, ସେତେବେଳେ ଯେଉଁ ଭଗବାନଙ୍କୁ ସେ ଆଣିଥିଲେ ବୃନ୍ଦାବନରୁ, ଏଇ ମଥୁରାରୁ, ସେଇ ବୃନ୍ଦାବନ ଭଗବାନ ଗଲେ। ବୃନ୍ଦାବନର କୃଷ୍ଣ ସବୁବେଳେ ସେଇଠି ରୁହନ୍ତି, ସେ କୁଆଡ଼େ ଯାଆନ୍ତି ନାହିଁ। ସେଇଥିପାଇଁ କୁହାଯାଇଛି, ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକମ ନ ଗଚ୍ଛନ୍ତି, ବୃନ୍ଦାବନ ତ୍ୟାଗ କରି ଗୋଟିଏ ପାଦ ମଧ୍ୟ ସେ କୁଆଡ଼େ ଯାଆନ୍ତି ନାହିଁ ଭଗବାନ। ଯାହା ହଉ, ଏଇଭଳି ଭାବରେ ଭଗବାନ ଯେତେବେଳେ ଆସନ୍ତି, ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର ଅବତାର ଅଛନ୍ତି, ତା ଭିତରୁ ମୂଳ ଭଗବାନ ସ୍ୱୟଂ ଭଗବାନ ହେଉଛନ୍ତି କୃଷ୍ଣ। ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ଏକଥା କହିଛନ୍ତି, କାହିଁକି ନା ଯେଉଁ ସୌନକ ଋଷିଙ୍କର ଯେଉଁ ଥିଲା, 88,000 ଋଷିଙ୍କର ଯେ ମୁଖ୍ୟ ଥିଲେ ସୌନକ ଋଷି, ତାଙ୍କର ପ୍ରଶ୍ନ ଥିଲା ଏଇ 6ଟି ପ୍ରଶ୍ନ, ତା ଦେହରୁ ଗୋଟିଏ ପ୍ରଶ୍ନ ଥିଲା ଭଗବାନଙ୍କର ଅବତାର ବିଷୟରେ କହିବା ପାଇଁ। କାହିଁକି ନା ଅବତାର ବିଷୟରେ ଜାଣିଲେ ଆମେ ଜାଣିବା ଏ ହେଉଛନ୍ତି ଭଗବାନ, ନହେଲେ କଳିଯୁଗରେ ସବୁ ଲୋକମାନେ ଆସିବେ ଯାହାକୁ ତାହାକୁ ଭଗବାନ ବୋଲି କହିବେ। ତେଣୁ ଅବତାର ବିଷୟରେ ଯେତେବେଳେ କହୁଛନ୍ତି, 22ଟି ଅବତାର ବିଷୟରେ କହିକିରି ଅନ୍ତିମରେ କହିଲେ, ଏତେ ଚାନ୍ସ କଳାପୁଂସ କୃଷ୍ଣ ହସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ମୂଳ ଭଗବାନ, କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ତେଣୁ ଇଏ ଭଗବାନ କୃଷ୍ଣଙ୍କର ମଧ୍ୟ 3ଟି ଲୀଳା ଅଛି, ଗୋଟିଏ ହେଲା ଦ୍ୱାରକା ଲୀଳା, ଗୋଟିଏ ହେଲା ମଥୁରା ଲୀଳା, ଗୋଟିଏ ହେଉଛି ବୃନ୍ଦାବନ ଲୀଳା। କୁହାଯାଏ ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ତେଣୁ ଇଏ ଯେଉଁ ଭଗବାନ ଯେତେବେଳେ ଆସନ୍ତି, ତାଙ୍କର ଧାମ ମଧ୍ୟ ତଦ୍ଧାମ ବୃନ୍ଦାବନମ, ଏ 84 କୋଷ ବ୍ରଜମଣ୍ଡଳ, ଏସବୁ ବୃନ୍ଦାବନ ଧାମ ଭଗବାନଙ୍କର ସବୁ ଲୀଳା ହେଇଛି, 12ଟି ବନ ରହିଛି ସବୁଠାରେ। ଏଇଭଳି ଭାବରେ ଭଗବାନର ଧାମ ଆଉ ଭଗବାନ ଭିତରେ କୌଣସି ତଫାତ୍ ନାହିଁ। ତେଣୁ ଭଗବାନ ଧାମ ହେଉଛି ଅପ୍ରାକୃତ ଧାମ, ଏବଂ ଭଗବାନଙ୍କ ଏମାନେ ସବୁ ପରିକର ମଧ୍ୟ। ଯାହା ବି ହଉ, ଏଠି ଯେଉଁ ଆସିଥିଲେ 11 ମାସ କାଳ ଯେଉଁ ଆସିଥିଲେ, ଏଠି ରହିକରି ବର୍ତ୍ତମାନ ଫେରୁଛନ୍ତି। ତନ୍ ନିର୍ଗତମ ସମାସାଧ୍ୟ, ଯେତେବେଳେ ବାରମ୍ବାର ସେ କହୁଛନ୍ତି ମୁଁ ଯିବି, ବର୍ତ୍ତମାନ ମୋର ପ୍ରଧାନମନ୍ତ୍ରୀ ସିଏ ସାଧାରଣ ବ୍ୟକ୍ତି ନୁହନ୍ତି, ବିଶ୍ରୀନାଙ୍ଗ ପ୍ରବର ମନ୍ତ୍ରୀ ବୋଲି କୁହାଯାଇଛି, 10:46 କୁହାଯାଇଛି କଥା। ତେଣୁ ଯାହା ହଉ, ଅନ୍ତିମରେ ତାଙ୍କୁ ଅନୁମତି ଦେଲେ ଗୋପୀମାନେ। ଆଉ ପୂର୍ବରୁ ଆମେ ସବୁ ଆଲୋଚନା କରୁଥିଲେ, ଗୋପୀମାନେ, ବ୍ରଜବାସୀମାନେ, ନନ୍ଦ, ଯଶୋଦା ଏମାନେ ସବୁ ତାଙ୍କୁ ଅନୁମତି ଦେଲେ ଯିବା ପାଇଁ। ଏବଂ ବର୍ତ୍ତମାନ ଯେତେବେଳେ ଯିବା ପାଇଁ ବସିଛନ୍ତି, ତନ୍ ନିର୍ଗତମ ସମାସାଧ୍ୟ, ବର୍ତ୍ତମାନ ଯେତେବେଳେ ଉଦ୍ଧବ ଯିବା ପାଇଁ ବସିଛନ୍ତି, ସେହି ସମୟରେ ସମାସାଧ୍ୟମ ତାଙ୍କ ପାଖକୁ ଆସି ପହଞ୍ଚିଗଲେ, ସମସ୍ତ ବ୍ରଜବାସୀମାନେ ଆସି ପହଞ୍ଚୁ। ନାନା ଉପାୟନ ପାଣେୟ, ସାଧାରଣତଃ ଯେଉଁମାନେ ସାଧୁ ବ୍ୟକ୍ତି, ଏଇସବୁ ନିୟମ ରହିଛି, ବୈଦିକ ରୀତି ହେଉଛି ଏଇଟା। ଆମେ ଯେତେବେଳେ ଆମର ବନ୍ଧୁବାନ୍ଧବ ପାଖକୁ ଯାଉଛୁ, ମିଠା ପିଠା କ'ଣ କ'ଣ ନେଇକି ଯାଉଛୁ, ଭଗବାନ ଯିଏକି ଆମର ସବୁଠାରୁ ଅତ୍ୟନ୍ତ ନିଜର ବ୍ୟକ୍ତି, ଅତ୍ୟନ୍ତ ପ୍ରିୟ ବ୍ୟକ୍ତି, ତାଙ୍କ ପାଖକୁ ଖାଲି ହାତରେ ଯିବା? ତେଣୁ ଇଏ ରହିଛି ବେଦ ବିଧି ରହିଛି, ଜଣେ ସାଧୁ ବା ମନ୍ଦିରକୁ ଗଲା ମାନେ କିଛି ନେଇକରି ଯିବେ, ହାତରେ କିଛି ନେଇକରି ଯିବେ। ଭଗବାନ ମଧ୍ୟ କହିଲେ, ଭଗବାନ ମଧ୍ୟ ଭିକାରୀ ଭଳି ଭିକ ମାଗିକି କହୁଛନ୍ତି, ମୋତେ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯେଉଁ ଭକ୍ଷା ପ୍ରାୟଛନ୍ତି, ମୋତେ କିଛି ଦିଅ। ଦେଲେ ଭଗବାନଙ୍କର ଯେ ଆବଶ୍ୟକତା ଅଛି ଖାଇବା ପାଇଁ, ନହେଲେ କିଛି ନାହିଁ, ତାଙ୍କର ଧନ ନାହିଁ, କିଛି ନାହିଁ, ନଦେଲେ ଜଣେ ଚଳିପାରିବେ ନାହିଁ, ତାହା ନୁହଁ। କିନ୍ତୁ ଆମେ ଯଦି ଦେବା, ଆମେ ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହେବା, ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ, ଯେଉଁ ଗୋଟାକ ଭଗବାନଙ୍କୁ ଯଜ୍ଞ ଶିଷ୍ଟା ଆସନ ସନ୍ତୋ ମୁଚ୍ୟନ୍ତେ ସର୍ବକିଳ୍ବି, ସେଇ ଗୁଞ୍ଜନ୍ତେ ତୁ ଏବଂ ପା ଯେ ପଚନ୍ତି ଆତ୍ମ କାରଣା ଆମେ ଯଦି ଭଗବାନ ନ ଦେଇକରି ଗ୍ରହଣ କରିବା ତାହେଲେ କେବଳ ପାପ ହିଁ ଭକ୍ଷଣ କରିବା। ସବୁ ଜିନିଷ ଭଗବାନଙ୍କୁ ଅର୍ପଣ ନ କରିକି ସେଇଥିପାଇଁ ଭଗବାନ କହିଲେ ମୋତେ କିଛି ସବୁକିଛି ଅର୍ପଣ କର। ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ଦଦାସି ଯତ୍ ଯତ୍ ତପସ୍ୱସି କୌନ୍ତେହ୍ୟ ତତ୍ କୃଷ୍ଣ ମଦର୍ପଣମ୍। ଯାହା କରୁଛ ଯତ୍ କରୋସି ଯତ୍ ଅଶ୍ନା ଯେଉଁ ଖାଦ୍ୟ ଗ୍ରହଣ କରୁଛ ଯତ୍ ଜୁହୋସି ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଦଦାସି ଯତ୍ ଯେଉଁ ଦାନ କରୁଛ ଯେଉଁ ତପସ୍ୟା କରୁଛ ଯେଉଁ ଯଜ୍ଞ କରୁଛ ଭଗବାନଙ୍କୁ ଅର୍ପଣ କର। ଯଜ୍ଞା ତତ୍ କର୍ମଣ ଅନ୍ୟତ୍ର ଲୋକ ଏହା କର୍ମବନ୍ଧନ। ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ କରାନଯିବ ତାହେଲେ ଆମକୁ ଏଇ କର୍ମବନ୍ଧନ ଭୋଗ କରିବାକୁ ପଡ଼ିବ। ଭୌତିକ ଜଗତରେ ଘୁରି ବୁଲୁଥିବା ଜନ୍ମ ମୃତ୍ୟୁ ଜରା ବ୍ୟାଧି ସଂସାର ଚକ୍ରରେ ଘୁରି ବୁଲୁଥିବା, କିନ୍ତୁ ଭଲ କାର୍ଯ୍ୟ କଲେ ମଧ୍ୟ ଆମ ଯେଉଁ ତଥାଗତ ପୁଣ୍ୟ କାର୍ଯ୍ୟ ସବୁ ରହିଛି ଏସବୁ ଏତେ ପୁଣ୍ୟ କାର୍ଯ୍ୟ କରୁଛନ୍ତି ବୋଲି କୁହାଯାଉଛି। ପୁଣ୍ୟ କାର୍ଯ୍ୟର ଫଳ ଅନୁସାରେ ସେମାନେ ସ୍ୱର୍ଗ ଲୋକକୁ ଯିବେ ଏବଂ ପାପକର୍ମର ଫଳ ଅନୁସାରେ ସେମାନେ ନର୍କ ଭୋଗ କରିବେ। କିନ୍ତୁ ପାପ ହେଉ ବା ପୁଣ୍ୟ ହେଉ ଖାଲି ଏଇ ଭୌତିକ ଜଗତରେ ହିଁ ଘୁରି ବୁଲିବେ, କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କର୍ମ କରାଯିବ ସେମାନେ କର୍ମବନ୍ଧନରୁ ମୁକ୍ତ ହେବେ। ଭଗବତ ଗୀତା 15 ଅଧ୍ୟାୟ ଭଗବାନ କହିଲେ ନ ରୂପମ ସେୟ ତତୋପଲଭ୍ୟ ଦେ ନା ତୋ ନ ଚା ଦେ ନ ସମ୍ପ୍ରତିଷ୍ଠା ଅଶ୍ୱତ୍ଥମେନ ସବିରୂଢ଼ ମୂଳ ଅସଙ୍ଗ ଶାସ୍ତ୍ରେଣ ଦୃଢ଼େନ ଚିତ୍ତା। ଏଇଟାକୁ ଏଇ ସଙ୍ଗଟାକୁ ଛେଦନ କରିବା କ'ଣ ଏତେ ସହଜ କଥା? ଏହି କର୍ମବନ୍ଧନ କେବେଠୁ ଆରମ୍ଭ ହେଲା ତାର କିଛି ଠିକ୍ ଠିକଣା ନାହିଁ। ନ ରୂପମ ସେୟ ତାର କିଛି କହିହେବ ନାହିଁ। ଏ କର୍ମ ବୃକ୍ଷ ଯେଉଁ ରହିଛି ଆଦି ବୃକ୍ଷ ଏ ଭୌତିକ ଜଗତକୁ ଗୋଟେ ଆଦି ବୃକ୍ଷ ସହିତ ତୁଳନା କରାଯାଇଛି, ଉର୍ଦ୍ଧମୂଳ ମଦ ଶାଖ ଇତ୍ୟାଦି କହିକିରି ଓରଟା ବୃକ୍ଷ ସହିତ ତୁଳନା କରାଯାଇଛି। ଯାହାର କେଉଁଠୁ ଆରମ୍ଭ ହେଲା କେଉଁଠି ଅନ୍ତ ହେଲା ନାହିଁ, ଅନ୍ତ ନାହିଁ, ଆଦି ନାହିଁ କି ଅନ୍ତ ନାହିଁ, କିନ୍ତୁ ଏଇଟାକୁ ଛେଦନ କରିବାକୁ ପଡ଼ିବ। ଭଗବତ ଧାମକୁ ଯେଉଁମାନେ ଯିବା ପାଇଁ ଚାହୁଁଛନ୍ତି ସେମାନେ ପ୍ରସ୍ତୁତ ହେବେ। ଭୌତିକ ଜଗତର ଯେଉଁ ଆସକ୍ତି ରହିଛି ତାକୁ ତୁଟାଇବାକୁ ପଡ଼ିବ, ନହେଲେ ସେ ଆସକ୍ତି ସରିବ ନାହିଁ, ପୁଣି ଜନ୍ମ ନେବାକୁ ପଡ଼ିବ, ପୁଣି ମୃତ୍ୟୁବରଣ କରିବାକୁ ପଡ଼ିବ, ଏଇଭଳି ଭାବରେ ଚାଲିଥିବ। ତେଣୁ ଇଏ ଯେଉଁ ରହିଛି ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କଲେ କର୍ମବନ୍ଧନରୁ ଜଣେ ମୁକ୍ତ ହେବ। ତେଣୁ ଭଗବାନଙ୍କୁ କିଛି ଦେବା କଥା, ସାଧୁଙ୍କୁ କିଛି ପ୍ରଦାନ କରିବା ପାଇଁ ଜଣେ ଯିବ ସେଠି ନେଇକି କିଛି ଯିବା କଥା। ତେଣୁ ଏମାନେ ମଧ୍ୟ ସେହିଭଳି ଭାବରେ ନାନା ଉପାୟନ ପ୍ରାଣୟ ତାଙ୍କର ହସ୍ତରେ ବା ଯେଉଁ ମାଧ୍ୟମରେ କିଛି ନେଇକିରି ସବୁ ଉପାୟନ କିଛି ଆମେ ଗତକାଲି କହୁଥିଲେ ସବୁ ଉପାୟନ କହିଲେ ସବୁ ଦେବା ପାଇଁ ଯାଉଛନ୍ତି, ଉପହାର ଦେବା ପାଇଁ ଯାଉଛନ୍ତି, ଅନେକ ପ୍ରକାର ଉପହାର ଦେବା ପାଇଁ ଯାଉଛନ୍ତି। ଆମେ ଗତକାଲି କହିଥିଲେ ନାନା ଉପାୟନ, ତେଣୁ ଯେତେବେଳେ ଯାଇକି ଯାଉଛନ୍ତି ସେହି ସମୟରେ ଆମେ ଗତକାଲି କହୁଥିଲେ ପୌଗଣ୍ଡ କୈଶୋର ବିଳାସ ସମୟ ଶ୍ରୀମଦ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ପୌଗଣ୍ଡ ବୟସ, ପୌଗଣ୍ଡ କହିଲେ 6-10 ଏଇଟା ହେଉଛି ପୌଗଣ୍ଡ ବୟସ, କିଶୋର ବୟସ ହେଉଛି 11-15 ହେଉଛି କୈଶୋର ବୟସ। ଭଗବାନ ତ 11 ବର୍ଷ ପାଖାପାଖି ନଥିଲେ, 11 ବର୍ଷ କିଛି ମାସ କମ୍ ଥିଲା ଭଗବାନ ଚାଲିଗଲେ ବୃନ୍ଦାବନକୁ, କିନ୍ତୁ 8 ବର୍ଷରୁ ଭଗବାନଙ୍କର କୈଶୋର ଲୀଳା ଆରମ୍ଭ ହେଲା। ଆଉ ଗୋଟେ ଗଣନା ଅଛି, ସେଇଟା ଆହୁରି ଅଲଗା ପ୍ରକାର ଗଣନା ରହିଛି। ତେଣୁ ଏ ଯେଉଁ କୈଶୋର ବୟସରୁ ଭଗବାନଙ୍କର ରାସଲୀଳା ଇତ୍ୟାଦି ହେଇଥିଲା, ଏଇ ପୌଗଣ୍ଡ କୈଶୋର ବୟସରେ ଯେଉଁ ରହିଛି କୁମାର ବୟସ ଏସବୁ ଲୀଳା ଯେଉଁମାନେ ସଞ୍ଚିକି ରଖିଥିଲେ ବ୍ରଜବାସୀମାନେ, ବହୁ ରତ୍ନ ସ୍ୱର୍ଣ୍ଣ ମୁଦ୍ରା ମୁକ୍ତା ଅଳଙ୍କାର ଆଦିନୀ। ରତ୍ନ ଆମେ ଗତକାଲି କହୁଥିଲେ ଭଗବାନ ମୋତି ଚାଷ କରୁଥିଲେ, ଭଗବାନ ସବୁକିଛି କରିପାରିବେ। ଏମିତି କୁହାଯାଇଛି ଆମର ପ୍ରଭୁପାଦ ମହାରାଜ କହନ୍ତି ବିଶ୍ୱାମିତ୍ର ଥରେ ଋଷି ଚାହିଁଲେ ଯେଉଁମାନେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ସେମାନେ ଅଦ୍ଭୁତ କାର୍ଯ୍ୟ କରିପାରିବେ, ଯେମିତି ନଡ଼ିଆ ଗଛରେ ନଡ଼ିଆ ଫଳୁଛି ସେହିଭଳି ଭାବରେ ସେ ଚାହିଁଲେ ମନୁଷ୍ୟମାନେ ଏହିଭଳି ଭାବରେ ଜନ୍ମ ହେବେ, ତେଣୁ ସିଏ ଗୋଟେ ବ୍ୟବସ୍ଥା କରିଦେଇଥିଲେ। ତେଣୁ ସେମାନେ ସବୁକିଛି କରିପାରିବେ, ସିଦ୍ଧି ରହିଛି ତାଙ୍କର। ଯାହା ହଉ ଏଇଭଳି ଭାବରେ ବହୁତ ରତ୍ନ ସ୍ୱର୍ଣ୍ଣ ମୁଦ୍ରା ତାପରେ ମୁକ୍ତା ଅଳଙ୍କାର ଆଦି ଯୌବନେ ସତୀ ଯୌବନରେ ମଧ୍ୟ कृष्णस्य परिधास्यमानानि कृष्ण जाक सब व्यवहार करुथिले बा कृष्ण पाई तयारी करथिले तंकर अति प्रिय होसन से कृष्णंकर प्रिय तेणु से जो रखिथिले चासबुकु सती कृष्णस्य परिधास्यमानानि तदा तु तद वियोगातेषु भगवान के वियोग रे कृष्ण आउ तो नहांती चली जाइछंती मथुरा को तेणु तांक वियोग रे तांकु सब आउ तांकर से प्रति आकर्षण रहिला नाही सेइटे पई से कोन करले ना सब प्रदान करया पई आसिले से सब आनी के आसंती विश्वनाथ चक्रवर्ती ठाकुर कहसंती जे से सब जो रही कौन प्रेजेंटेशन जो रही गिवन एन एग्जांपल दास भक्ति मनुष्य वृत्ति ड्यूरिंग कृष्णस पौगंड एंड कैशोर एजेस एंड यूथ दे आर कलेक्टेड मेनी से सब कलेक्शन कर रखी थे बर्तमान कृष्ण अनुपस्थित से सब अनुपस्थित से सब उपहार को आग्रह ना तेनाली देवाई आस दौंती विश्वनाथ चक्रवर्ती ठाकुर कहते नाना पायन पाण नंदादय अनुरागेन किए नंद आदि नंद हूँ मुख्य ब्रजरे नंद हूँ राजा नंद राजा नौ लक्ष गाभी अच्छी से हूँ राजा वैश्य कूल से जात होती तेणु नंद आदय जिते ब्रजवासी मान सब अच्छा समस्ते अनुरागेन बहुत प्रेमर सहित स्नेहर सहित अनुराग अनुराग रे अनुराग प्रभुपाद ये आम कहते बहुत स्नेहर सहित प्रावचन आश्लोचना तेणु दौंती कहते मत कि कथा कौन प्रावचन कौन सब कह अश्लोचना क्रंदन करें ये एगार मस का आम पूर्व वर्णना कर तांको किभ लगी क्षण प्राय गोटे क्षण मुहूर्त भाई चलीगला एगार मस चलीगला कृष्ण संस्मरण रेमे हरिदास विदुर कसाम समस्त ब्रजवासी मान को ये आनंद प्रदान कले नंद महाराज यशोदा समस्त को ये आनंद प्रदान कले एगार मस गोटे मुहूर्त भाया लगला गोटे क्षण भाया लगला तेणु आज उद्धवंकर जितेबाला जीवापाई बस समस्त क्रंदन करंदन आह नान पवान प्रवचन अश्लोचना क्रंदन कर भगवान विरह भाई जो भाई भाव में भक्त विरह मत से भाव में आम कहुची जितेबाला हरिदास ठाकुर प्रयाण है महाप्रभु से कथा कही कृपा करी कृष्ण मरे दिया छलान संग स्वतंत्र कृष्णर इच्छा कहला संग भंग भगवान इच्छा रे आमको से संग देते बर्तमान से नहींगले बोली महाप्रभु कहते स्वयं भगवान तथा से यही भाव कहले नहींगले आम ठू तेणु ये विरह विरह मध्य जो रही अति प्रिय जो रही कृष्ण तक अत्यंत प्रिय से भाव ये मध्य बहुत प्रिय थिले उद्धव तांकर हरिदास हरिदास से राजर्षे ये कहुची परीक्षित महाराज विषय कहुची जे जो कौन परीक्षित तो राजर्षे जन्म कर्म मेलापन
बंद
कर दिया सीटा बंद हो गला तो
ସେ ଫଟୋଟି ଦେଖେ ତୁ ରଖିଥିଲେ ଦବାକୁ ଇଚ୍ଛା ନଥିଲା କ'ଣ ଅନିଲ କହିଲ ଇଚ୍ଛା ନଥିଲା ତାପରେ ଦେଲେ କ'ଣ କହିଲ
ଭଗବାନ ଦେଲେ ଆଉ ତା ପାଇଁ ଏତେ ଆଗ୍ରହ ରହିଲାନି ସେ ଦେଇଦେଲେ ସବୁ ଆଉ
ଯେଉଁ ଜିନିଷ ଯେଉଁ ରଖିଥିଲେ ଦେଇଦେଲେ ଭଗବାନ ନେଇକି ଗଲେ ଭଗବାନ ଆସିଲେ ସେମାନେ ଦେବେ ବୋଲି ରଖିଥିଲେ
ରଖିପାରିବ ଏଇ ଚିତ୍ର ଗୁଡ଼ା ଯେଉଁ ଆସୁଛି ଏଇଟା କେମିତି ମାଇଣ୍ଡ ରେ ପଡ଼ିବ
ଚିତ୍ର ଆସିଲେ କୋଉଟା ମାରିଲେ ଯିବ କହିଲ
ସେ ସାଇଡ଼ରେ ଟିକ ଟିକ ଚିହ୍ନ ହେଇଛି ଏଗୁଡ଼ା ଏଇଟା ଆସିବନି ଆଉ ଟିକେ ଇଆଡ଼ୁ ରଖ ସେ ଯେଉଁ ଚିହ୍ନ ରହିଯିବ ଏଇ ଶୁଣ ଶୁଣ ସେ ଯେଉଁ ଉପରେ କଣା ଦୁଇଟା ରହିଛି ସେଇଟା ଦିଅ ମୋତେ ଦିଅ ଏଇ ଯେଉଁ ରହିଛି ଆଉ ଏଇଠି ରହିବନି ଏଇଟା ରହିଲା ମାନେ ପୁଣି ଅସୁବିଧା ଏପଟକୁ ରଖିବ ଏଇଟା ଦେଖିଲା
ଆଲୋ ପାଇଁ କମ୍ ଦୁଶୁଛି ସେତେବେଳେ ଅଭିଳା ଦୁଶୁନି ତ
ଯେଉଁ ରହିଲା ସବୁ ଉପାୟ ସବୁ ଆଣିଥିଲେ ସବୁ ଦେଲେ ଦେଉଛନ୍ତି ଅଶ୍ରୁଲୋଚନା ତାଙ୍କ ବିରହରେ ତେଣୁ କ୍ରନ୍ଦନ କରି କରିକି ବିରହ ଆସିବ ତେଣୁ ଏଇଟାକୁ ସହିପାରିବେ ନାହିଁ ସେମାନେ ତେଣୁ କ୍ରନ୍ଦନ କରି ଏଇଭଳି ଭାବରେ ସବୁ କହିବେ ପ୍ରାବଚନ ଆ ପରେ ଦୁଇଟି ଶ୍ଳୋକରେ ସେଇଟା କୁହାଯିବ ପ୍ରାବଚନ କହିବେ ସେ କଥା ତେଣୁ ଏଇଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଇଭଳି ଭାବରେ ତାଙ୍କ ଭାଷ୍ୟ କହିଥିଲେ ଆମେ ଶୁଣି ଦେଖିବା ଯେଉଁ ରହିଛନ୍ତି ସନାତନ ଗୋସ୍ୱାମୀ ବୃହତ ବୈଷ୍ଣବ ତୋଷଣରେ ସେ ତାଙ୍କର ଭାଷ୍ୟରେ ସେ କଥା କହୁଛନ୍ତି ଯେ ଉପାୟନମ କ'ଣ କ'ଣ ସବୁ ଉପାୟନ ଦିଆହେଇଥିଲା ସେ ବିଷୟରେ କୁହାଯାଉଛି କ'ଣ କ'ଣ ନା ପ୍ରଥମେ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ନିର୍ଗତଂ ବ୍ରଜାତ୍ ବହିର୍ଗତଂ ସନ୍ତଂ ସମାସାଧ୍ୟ ଦୂରତ ସଙ୍ଗମ୍ୟ ଯଦ୍ୱା ସମ୍ୟକ ଆସାଧ୍ୟ ଜ୍ଞାତ୍ୱା ନିଶ୍ଚିନ୍ତେ ତ୍ୟର୍ଥ ତେଣୁ ଯେତେବେଳେ ବ୍ରଜରୁ ବର୍ତ୍ତମାନ ଯିବା ପାଇଁ ବସିଛନ୍ତି ସେହି ସମୟରେ ତାଙ୍କଠାରୁ ତାଙ୍କ ପାଖରେ ଆସି ପହଞ୍ଚିଗଲେ ବି କିଏ କେଉଁଠୁ ସବୁ ଆସି ପହଞ୍ଚି ଯାଉଛନ୍ତି ବା ଜାଣିଗଲେ ସମସ୍ତେ ବର୍ତ୍ତମାନ ଯିବେ ବୋଲି ତେଣୁ ଏଇଟାକୁ ନିଶ୍ଚିନ୍ତ କରିକିରି ବର୍ତ୍ତମାନ ବାରମ୍ବାର କୃତ ପ୍ରସ୍ଥାନ ସ୍ୟାପି ତସ୍ୟା ଦୂରତ୍ୱ ବିଦୂରତ୍ୱପି ନିବୃତ୍ତି ତା ପୂର୍ବରୁ ସେ ବାରମ୍ବାର ପ୍ରାର୍ଥନା କରୁଥିଲେ ଯିବା ପାଇଁ ଫେରିଯିବା ପାଇଁ କିନ୍ତୁ ସେ ସମ୍ମତି ଦେଉନଥିଲେ ବର୍ତ୍ତମାନ ସମ୍ମତି ଦେଲେ ତେଣୁ ନାନା ଉପାୟନ ସବୁ ଆଣିକି ଆସିଛନ୍ତି ଏଥିରେ କହୁଛନ୍ତି ନିଜ ମୁଦ୍ରା ଲକ୍ଷିତଂ କୃତ୍ରାର୍ଥ ନିଜର ମୁଦ୍ରା ବା ଯେଉଁ ରହିଛି ସିଲ୍ ମାରିଛନ୍ତି ସେଇଭଳି ଭାବରେ ପ୍ୟାକିଂ ହେଇଛି ନିଜ ମୁଦ୍ରା ତାଙ୍କର ସିଲ୍ ଦିଆଯାଉଛି ନିଦ୍ରା ଲକ୍ଷିତଂ କୃତ୍ରାର୍ଥ ପୁଅ ପାଇଁ ବ୍ରଜେଶ୍ୱରୀ ଦତ୍ତଂ ବ୍ରଜେଶ୍ୱରୀ ଲେଖିଲେ ଯଶୋଦା ମା' ଲେଖିଲେ ତାଙ୍କର ସେସବୁ ପ୍ୟାକେଟ୍ରେ ଦିଆଗଲା ସେଇଟା କ'ଣ କ'ଣ ଦେଲେ ସେ ନା ନବ ନବନୀତ କୃଷ୍ଣ ନବନୀତ ଲହୁଣୀ ଚୋର ପ୍ରସିଦ୍ଧ ବ୍ରଜେ ପ୍ରସିଦ୍ଧମ୍ କ'ଣ ବ୍ରଜେ ପ୍ରସିଦ୍ଧମ୍ କ'ଣ ନବନୀତ ଚୌରମ୍ ନବନୀତ ସବୁ ଘରେ ଘରେ ବୁଲିକିରି ଲହୁଣୀ ଚୋରିକିରି ଆଣୁଥିଲେ ସେ ଖାଉଥିଲେ ତେଣୁ ଆଜି ଯଶୋଦା ମା' ତାଙ୍କୁ ଦେଉଛନ୍ତି ନୂଆ ନୂଆ ନବଣୀ ତିଆରି କରି ତା ପୂର୍ବଦିନ ସବୁ କରିକିରି ଯେମିତି କୃଷ୍ଣଙ୍କ ପାଇଁ କରିଥିଲେ ଥରେ, ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କୃଷ୍ଣ ଆସିକି ବନ୍ଦ କରିଦେଇଥିଲେ, ସବୁ ଲୀଳା ହେଇଥିଲା, ଦାମୋଦର ଲୀଳା ଯାହାକୁ କୁହାଯାଏ। ସେଇଭଳି ଭାବରେ ଆଜି ଯଶୋଦା କୃଷ୍ଣଙ୍କ ବିରହରେ, ସିଏ ଆଉ ତାଙ୍କର ଜୀବନ ନଥିଲା ବେଳେ ତାଙ୍କୁ ସିଏ ରହିଥିଲେ, ତେଣୁ ଆଜି କୃଷ୍ଣଙ୍କ ପାଇଁ ପଠାଇବା ପାଇଁ ତାଙ୍କର ଜୀବନ ଆସିଗଲା। ବହୁତ ଆନନ୍ଦର ସହିତ ସବୁ ତିଆରି କଲେ, ନବନୀତ ଲହୁଣୀ ତିଆରି କଲେ, ନବନୀତ କ୍ଷୀର ନୂଆ ମାନେ ତାଙ୍କର ରହିଛି 7-8 ଗାଭୀ ରହିଛି, 9 ଲକ୍ଷ ଗାଭୀ ଭିତରେ ଯେଉଁଟାକର ସୁବାସିତ କ୍ଷୀର ରହିଛି, ସେଇ କ୍ଷୀରରେ ସେ ଦହି ପକାଇକି ଲହୁଣୀ ମନ୍ଥନ କରୁଥିଲେ, ରାଧି ମନ୍ଥନ କରୁଥିଲେ। ତେଣୁ ଲଡ଼ୁ ଲଡ଼ୁକା ଅଧିକମ୍ କୃଷ୍ଣଙ୍କ ପାଇଁ ସବୁ ଲଡ଼ୁ ତିଆରି କରିଛନ୍ତି, ଏବଂ ପୃଥକ ତଥା ଅଲଗା ଅଲଗା ପ୍ୟାକିଂ ସବୁ ହେଇଛି। ପୃଥକ ତଥା ଶ୍ରୀ ବଳରୋହିଣୀ ଅର୍ଥ ବଳରାମ ପାଇଁ ଏବଂ ରୋହିଣୀଙ୍କ ପାଇଁ ମଧ୍ୟ, ଶ୍ରୀ ଦେବକ୍ୟ ଅର୍ଥଞ୍ଚ ଦେବକୀଙ୍କ ପାଇଁ ମଧ୍ୟ ସବୁ ପୃଥକ ପୃଥକ ଅଲଗା ଅଲଗା ନାନା ଉପାୟନ ସବୁ ଉପହାର ସବୁ ଲେଖାହେଇଛି। ତାଙ୍କର ନାଁ ଲେଖାହେଇଛି, କାହା ପାଖେ ଯିବ ସେଇଟା ମଧ୍ୟ ଲେଖାହେଇଛି। ଏଇଭଳି ଭାବେ ଲେଖିକିରି ବ୍ରଜଦେବୀ ବିଶ୍ୱ ନିଜ ପ୍ରାଣେଶ୍ୱରାର୍ଥ ନିଜ ନିଜ ଶିଳ୍ପ ଚିହ୍ନିତ ଗୁଞ୍ଜ ହାରାଧିକଂ ପୃଥକ। ବ୍ରଜଦେବୀ ମାନେ ଯେଉଁ ରହିଛନ୍ତି ଗୋପୀମାନେ, ରାଧାରାଣୀ ଇତ୍ୟାଦି, ଏମାନେ ମଧ୍ୟ ତାଙ୍କର ଉପହାର ସବୁ ଆଣୁଛନ୍ତି। ତାଙ୍କର ଯେଉଁ ସୁନ୍ଦର ଗୁଞ୍ଜାହାର ସବୁ ରହିଛି, ଏସବୁ ଯେଉଁ କାରୁକାର୍ଯ୍ୟରେ ସବୁ କରିଛନ୍ତି, ତିଆରି କରିଛନ୍ତି ଶିଳ୍ପ ଆଦି ଚିହ୍ନିତ, ତେଣୁ ଏଇଟାକୁ ମଧ୍ୟ ସେମାନେ ସବୁ ଆଣିକି ଦେଉଛନ୍ତି। ଶ୍ରୀଦାମାଦି ଭିଷ ଶ୍ରୀଦାମା ରାଧାରାଣୀଙ୍କର ଭାଇ ହେଉଛନ୍ତି ଶ୍ରୀଦାମ, ଏବଂ ଅନେକ ଭଗବାନଙ୍କର ସାଙ୍ଗ ସଖା ସବୁ ରହିଛନ୍ତି, ସେମାନେ ସବୁ ଆଣିକି ଆସୁ। ପ୍ରିୟ ସଖାର୍ଥ ତତ୍ ପରିଚିତ ବନ୍ୟ ଫଳ ମୂଳାଧିକମ୍ ପୃଥକ। ତାଙ୍କର ଯେଉଁ ବଣରେ ଲୀଳା କରୁଥିଲେ, ଗୋଚାରଣ କରୁଥିଲେ, ବତ୍ସାଚରଣ କରୁଥିଲେ, ଏ ପୂର୍ବ ବର୍ଣ୍ଣନା କରାଯାଇଛି। ବର୍ଷା ଦିନ ଯେତେବେଳେ ହେଇଯାଏ, 10:20 ଅଧ୍ୟାୟରେ ବର୍ଷା ଋତୁରେ ବର୍ଣ୍ଣନା କରାଯାଇଛି, ସେହି ସମୟରେ କ'ଣ ହୁଏ ନା, ବର୍ଷା ପଡ଼ିଲେ ଭଗବାନ ପଳିଯାଆନ୍ତି ଲୁଚିବା ପାଇଁ, ବର୍ଷାରେ ଓଦା ହେଇଯିବେ ଭିଜି ଭିଜିକରି। ଏଇଭଳି ଲୀଳା ଭଗବାନଙ୍କର ହେଉଥିଲା, କେତେବେଳେ ଗଛ କୋରଡ଼ରେ ବସି ଯାଉଥିବେ ବର୍ଷାରୁ ରକ୍ଷା ପାଇବା ପାଇଁ, ଯେମିତି ଆମର ଯାଉଥିବେ ଲୋକମାନେ ସ୍କୁଟରରେ, ବର୍ଷା ଆସିଗଲେ ନିକଟରେ ଥିବା ଘରେ ବା କେଉଁଠି ଗୋଟେ ଥିବେ ଆଶ୍ରୟ ନେଇଯିବେ, ସେଇଭଳି ଭାବରେ। ତେଣୁ ଭଗବାନ କେତେବେଳେ କନ୍ଦ ଗୋଟେ କନ୍ଦରେ ରହିଯାଇଥିବେ ଗୁମ୍ଫାରେ, ସେଠି ସବୁ କନ୍ଦର ସବୁ ରହିଛି, ବିଶେଷ ଭାବରେ ଯେଉଁ ରହିଛି ଗୋବର୍ଦ୍ଧନ ରହିଛି, ଗୋବର୍ଦ୍ଧନର ବିଷୟରେ ବର୍ଣ୍ଣନା କରାଯାଇଛି। କନ୍ଦର କନ୍ଦ ମୂଳେଇ ହରିଦାସମାନ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏଇ ଗୋବର୍ଦ୍ଧନ, ଗୋପୀମାନେ କହୁଛନ୍ତି 10:21 ଅଧ୍ୟାୟରେ। ସିଏ ସମସ୍ତଙ୍କୁ ତାଙ୍କୁ ସମାନ ପ୍ରଦର୍ଶନ କରୁଥିଲେ। କନ୍ଦର କନ୍ଦ ମୂଳେଇ କନ୍ଦର କନ୍ଦରରେ ବର୍ଷା ଦିନରେ ଆସିକି ରହୁଥିଲେ, ଶୀତ ଦିନେ ଗରମ ଲାଗୁଥିଲା, ଗରମ ଦିନେ ଥଣ୍ଡା ଲାଗୁଥିଲା, କନ୍ଦର ଏଇଭଳି ଭାବରେ ରହିଛି। ଏବଂ କନ୍ଦ ମୂଳେଇ ବିଭିନ୍ନ ପ୍ରକାର କନ୍ଦ ମଧ୍ୟ ସେଠି ରହୁଥିଲା, ଫଳୁଥିଲା। ତେଣୁ ଏଇଭଳି ଭାବରେ ଗୋବର୍ଦ୍ଧନ କୃଷ୍ଣ ଏବଂ ତାଙ୍କର ସଖାମାନଙ୍କୁ, ବଳରାମଙ୍କୁ ତାଙ୍କ ସଖାମାନଙ୍କୁ ଏଇଭଳି ଭାବରେ ସମ୍ମାନିତ କରୁଥିଲେ। ତେଣୁ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ସିଏ ହରିଦାସ ବର୍ଜ୍ୟ, 10:21 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, କାରଣ ହନ୍ତାୟ ମଦ୍ରିର ବଳା ହରିଦାସ ବର୍ଜ୍ୟ ଯତ୍ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ ମାନଂ ତନୁଦି ସହ ଗୋ ଗଣବର୍ଜତ କ'ଣ ପାନୀୟ ସୁଜବସ କନ୍ଦର କନ୍ଦମୂଳେଇ। ଭଗବାନ ଯେତେବେଳେ କୃଷ୍ଣ ଏବଂ ବଳରାମ ସଖାମାନଙ୍କ ସହିତ ଯେତେବେଳେ ଗୋଚାରଣ କରୁଥିଲେ ବା ବତ୍ସାଚାରଣ କରୁଥିଲେ, ଗୋବର୍ଦ୍ଧନଙ୍କର ଶିଳାରେ ରୋମାଞ୍ଚ ଜାତ ହେଉଥିଲା, ତେଣୁ ବିଭିନ୍ନ ପ୍ରକାର ଘାସ ହେଉଛି ଗୋବର୍ଦ୍ଧନଙ୍କର ରୋମାଞ୍ଚ। ସେସବୁ ଗାଭୀମାନେ ବା ବତ୍ସାମାନେ ଚାରଣ ଚଳୁଥିଲେ ସେଥିରେ, ଏବଂ ବିଭିନ୍ନ ପ୍ରକାର ପାନୀୟ ସବୁ ରହିଛି, ଜଳ ସବୁ ରହିଛି, ସେ ଗୋବର୍ଦ୍ଧନରୁ ଜଳ ଆସୁଛି, ଏବଂ ମଧ୍ୟ ବିଭିନ୍ନ ପ୍ରକାର ଫଳ ଆମ୍ବ ଇତ୍ୟାଦି ଲିଚୁ ଇତ୍ୟାଦି କରି ପାନୀୟ ସବୁ ପ୍ରଦାନ କରାଯାଉଥିଲା। ସେ ଦେଉଥିଲେ କୃଷ୍ଣ ବଳରାମ ଏସବୁ ସବୁ ନେଇକି ବ୍ୟବହାର କରୁଥିଲେ ସେସବୁ ପାନୀୟ। କନ୍ଦର କନ୍ଦରରେ ମଧ୍ୟ ଆଶ୍ରୟ ନେଉଥିଲେ, ଅନେକ ପ୍ରକାର ସେବା କରୁଥିଲେ, ସେଥିପାଇଁ ହରିଦାସ ବର୍ଜ୍ୟ ବୋଲି କୁହାଯାଇଛି। ଏବଂ କନ୍ଦମୂଳେଇ ମଧ୍ୟ ସେଠାରୁ ମିଳୁଥିଲା, କନ୍ଦମୂଳ ସବୁ ଗ୍ରହଣ କରୁଥିଲେ, ଖାଉଥିଲେ ମିଶିକିରି ସାଙ୍ଗମାନଙ୍କ ସହିତ। ତେଣୁ ଆଜି କୃଷ୍ଣଙ୍କର ବିରହରେ ସୀତାମା ଆଦି ସଖା ମାନେ କୃଷ୍ଣଙ୍କର ଯେଉଁଟାକ ପ୍ରିୟ ତତ୍ ପରିଚିତ ଅନ୍ୟ ଫଳ ମୂଳ ଆଦିକ ଫଳ ଏବଂ ମୂଳ ଆଦି ଏସବୁ ସିଏ ଆଣି ଦେଉଛନ୍ତି, ଉପହାର ଦେଉଛନ୍ତି। ଭଗବାନଙ୍କର ଆରାଧନା କରିବା ପାଇଁ ବହୁତ କଷ୍ଟ ନୁହଁ, ସେଇଥିପାଇଁ ଭଗବତ ଗୀତାରେ ଏଇଟା କୁହାଗଲା, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ। ଅନ୍ୟ ଯେଉଁ ଦେବତାମାନଙ୍କ ପୂଜା ଅଛି, ବହୁତ ବିଧି ରହିଛି, ବହୁତ ପ୍ରକାର ନିୟମ ସବୁ ରହିଛି, କେତେ କ'ଣ ରହିଛି, କିନ୍ତୁ ଭଗବାନଙ୍କର ପୂଜା କରିବା ପାଇଁ ବହୁତ ସହଜ। ଗୋଟେ ପତ୍ରଟେ ବା ଗୋଟେ ଫୁଲଟେ ବା ଫଳଟେ ବା ଟିକେ ଜଳ ଟିକେ ଯେଉଁଠି ହେଲେ ବି ମିଳିବ, ଏମିତି ନାହିଁ ଏଇଟା ମିଳିବ ନାହିଁ। ସବୁ ଯାକ ଚାରିଟା ଯାକ ନ ମିଳିଲେ ମୋତେ ଗୋଟିଏ ଜିନିଷ ଦେଇଦେଲେ ବି ହେବ ଭଗବାନ। ସେଥିପାଇଁ ଏଇଭଳି ଭାବରେ ଏକ ବଚନରେ ମଧ୍ୟ କହିଛନ୍ତି, ଯେମିତି ଆମର ଦ୍ରୌପଦୀ ଗୋଟିଏ ପତ୍ର ଲାଗିଥିଲା ସେ ଯେଉଁ ପାତ୍ରରେ ରୋଷେଇ କରୁଥିଲେ, ଯେତେ ଖାଇଲେ ମଧ୍ୟ ସରିବ ନାହିଁ, କିନ୍ତୁ ଦ୍ରୌପଦୀ ଖାଇଦେଲେ ସରିଯିବ। ତେଣୁ ଯେଉଁଥରିକା ଆସିଥିଲେ ଦୁର୍ଯ୍ୟୋଧନ ପଠାଇଥିଲେ ଦୁର୍ବାସାଙ୍କୁ, ତାଙ୍କର 10,000 ଶିଷ୍ୟଙ୍କ ସହିତ ଆସିଥିଲେ, ସେ ସମୟରେ ଦ୍ରୌପଦୀ ଖାଇସାରିଥିଲେ, ଦୁର୍ଯ୍ୟୋଧନ ପଠାଇଥିଲେ ସେହି ସମୟରେ ଯିବା ପାଇଁ, ଖରାବେଳେ ଯିବେ। ତେଣୁ ସେଇ ଗୋଟିଏ ପତ୍ର ଯେଉଁ ଥିଲା ସେଇଟାକୁ ଯେତେବେଳେ ଖାଇଦେଲେ ଭଗବାନ, ସେଇଥିରେ ସେ ସନ୍ତୁଷ୍ଟ ହୋଇଗଲେ। 10,000 ଶିଷ୍ୟଙ୍କ ସହିତ ଦୁର୍ବାସାମୁନି ମଧ୍ୟ ସନ୍ତୁଷ୍ଟ ହୋଇଗଲେ, ସେମାନେ ପଳାଇଗଲେ, ଜାଣିପାରିଲେ ଅପରାଧ ହୋଇଥାନ୍ତା। ଏସବୁ କଥା ବର୍ଣ୍ଣନା କରାଯାଇଛି, ଆମେ ବିଶେଷ ଭାବରେ ବର୍ଣ୍ଣନା କରିବା ନାହିଁ। ତେଣୁ ଏଇ ଯେଉଁ ରହିଛି, ଏଇ ଯେଉଁ ଭଗବାନଙ୍କୁ କିଏ କ'ଣ ସବୁ ଉପହାର ଦେଉଛନ୍ତି, ପୃଥକ ପୃଥକ ଦେଉଛନ୍ତି, ଶ୍ରୀ ବ୍ରଜେଶ୍ୱରୀ ପୁତ୍ରାର୍ଥ ବ୍ରଜେଶ୍ୱରୀ, ପୁଣି ଆଙ୍କର କଥା କୁହାଯାଉଛି ଯଶୋଦାଙ୍କ କଥା, ସେ ପୁଅ ପାଇଁ କ'ଣ କରୁଛି ନା, କସ୍ତୁରୀ ଗଜ ମୌକ୍ତି ମୌକ୍ତିକ ହାର ଦିକଂ, କସ୍ତୁରୀ ଏବଂ ଗଜ ଆଦି ଗଜମୁକ୍ତାରେ ହାର ସବୁ ତିଆରି କରିଛନ୍ତି। କସ୍ତୁରୀ ଗଜମୁକ୍ତା ଏସବୁ ମିଳିବା ବହୁତ କଷ୍ଟ, ବହୁତ ଦୁର୍ଲଭ ଏସବୁ ବସ୍ତୁ, କିନ୍ତୁ ସେସବୁଥିରେ ହାର ତିଆରି କରିକିରି ବସୁଦେବାର୍ଥ ପୁଣି ପୁଅ ପାଇଁ ଏଇଟା ଦେଲେ, ପୁଣି ବସୁଦେବଙ୍କ ପାଇଁ କ'ଣ ଦେଲେ ନା, ଘୃତ ଘୃତ ପକ୍ୱା ଅଧିକମ୍, ଘୃତରେ ପକ୍ୱ କରିକିରି ଶୁଦ୍ଧ ଘିଅରେ ପକ୍ୱ ହେଇକି ସବୁ ରୋଷେଇବାସ କରିକିରି ସବୁ ଦେଇଛନ୍ତି, ଘୃତ ପକ୍ୱା ଅଧିକମ୍ ବ୍ୟଞ୍ଜନ ଅନ୍ନ ବ୍ୟଞ୍ଜନ ଇତ୍ୟାଦି। ଉଗ୍ରସେନାର୍ଥଂ ଚ ଗୋରସାଧିକଂ, ଉଗ୍ରସେନ ପାଇଁ ଏ ଗୋରସ ଯେଉଁ ସୁନ୍ଦର ରହିଛି ସୁବାସିତ କ୍ଷୀର ସେହିସବୁ ଦେଉଛନ୍ତି। ପୃଥକ୍ ପୃଥକ୍ ଇତ୍ୟେବଂ ନାନାବିଧି ରୂପାୟଣେ ଯୁକ୍ତ ପ୍ରାଣାୟ, ଏଇଭଳି ଭାବରେ ଆଣିକି ସବୁ ଆସୁଛନ୍ତି, ଅନେକ ପ୍ରକାର ସବୁ ଉପହାର ଆଣୁଛନ୍ତି। ସନ୍ତୋ ଅନୁରାଗେଣ, ଅନୁରାଗର ସହିତ ଏବଂ ଅଶ୍ରୁଯୁକ୍ତ ଲୋଚନାଶ୍ରୁ ସନ୍ତ ଲୋଚନ କ୍ରନ୍ଦନ କରି କରିକିରି, ଅତଏବ ପ୍ରକର୍ଷେଣ ଆର୍ତ୍ତସ୍ୱର ଗଦଗଦ ଭାଷାଧୀନା ସର୍ବଚିତ୍ତାକର୍ଷକତ୍ୱାଧୀନା ଅବୋଚନ, ଗଦଗଦ ସ୍ୱରରେ କହୁଛନ୍ତି। ଏହା ଯେଉଁ ପରେ ଦୁଇଟି ଶ୍ଳୋକ କହିବେ, ଗଦଗଦ ଠିକ୍ ଭାବରେ କହିପାରିବେ ନାହିଁ, ବିରହରେ ବିରହରେ ବିରହ ଭାବ ଆସୁଛି, ତେଣୁ ଗଦଗଦ ସ୍ୱରରେ ସର୍ବଚିତ୍ତାକର୍ଷକତ୍ୱାଧୀନା ସେ ଯେଉଁ ଗଦଗଦ ସ୍ୱରରେ କହୁଛନ୍ତି, ସେଇଟାକୁ ଯେଉଁମାନେ ଶୁଣିବେ ସେମାନେ ଚିତ୍ତ ଆକର୍ଷଣ ହୋଇଯିବ, କୃଷ୍ଣଙ୍କ ପ୍ରତି କେତେ ଅନୁରାଗ ରହିଛି, କୃଷ୍ଣଙ୍କ ପ୍ରତି କେତେ ଅନୁରାଗ ରହିଛି, ଏଇଭଳି ଭାବରେ କହିବେ। ତେଣୁ ଏଇଭଳି ଭାବରେ କଥା ସବୁ ରହିଛି, ଆମର କଥା ବିଶ୍ରାମ ନେବା। ଜୟ ଶ୍ରୀମଦ୍ ଭାଗବତଂ କି ଜୟ, ଶ୍ରୀ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ସମ୍ୟକ୍ ଗୌରବ କି ଗାୟ ଗୌରମାନନ୍ଦେ।